ମାଥ୍ୟୁ ଲିଖିତ ସୁସମାଚାର ଅଧ୍ୟାୟ ଏକ। ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହାମ ଇସହାକଙ୍କୁ ଜନ୍ମ ଦେଲେ, ଇସହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଜିହୁଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ, ଜିହୁଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଶ୍ରଣଙ୍କୁ ଜନ୍ମ ଦେଲେ, ହିଶ୍ରଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମିନାଦବଙ୍କୁ ଜନ୍ମ ଦେଲେ, ଅମିନାଦବ ନହସନଙ୍କୁ ଜନ୍ମ ଦେଲେ, ନହସନ ସଲୋମନଙ୍କୁ ଜନ୍ମ ଦେଲେ, ସଲୋମନ ରାହାବଙ୍କ ଗର୍ଭରୁ ବୟଜଙ୍କୁ ଜନ୍ମ ଦେଲେ, ବୟଜ ରୁତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଜେସିଙ୍କୁ ଜନ୍ମ ଦେଲେ, ଜିସି ଦାଉଦ ରାଜାଙ୍କୁ ଜନ୍ମ ଦେଲେ, ଦାଉଦ ଉରିୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ସୋଲୋମନଙ୍କୁ ଜନ୍ମ ଦେଲେ, ସୋଲୋମନ ରିହବିୟାମଙ୍କୁ ଜନ୍ମ ଦେଲେ, ରିହବିୟାମ ଅବିୟଙ୍କୁ ଜନ୍ମ ଦେଲେ, ଅବିୟ ଆଶାଙ୍କୁ ଜନ୍ମ ଦେଲେ, ଆଶା ଜିହସାଫଟଙ୍କୁ ଜନ୍ମ ଦେଲେ, ଜିହସାଫଟ ଜୋରାମଙ୍କୁ ଜନ୍ମ ଦେଲେ, ଜୋରାମ ଉଜିୟଙ୍କୁ ଜନ୍ମ ଦେଲେ, ଉଜିୟ ଯୋଥମକୁ ଜନ୍ମ ଦେଲେ, ଯୋଥମ ଆହସଙ୍କୁ ଜନ୍ମ ଦେଲେ, ଆହସ ହିଜକ୍ୟଙ୍କୁ ଜନ୍ମ ଦେଲେ, ହିଜକ୍ୟ ମନସିଙ୍କୁ ଜନ୍ମ ଦେଲେ, ମନସି ଆମନଙ୍କୁ ଜନ୍ମ ଦେଲେ, ଆମନ ଯୋଶିଅଙ୍କୁ ଜନ୍ମ ଦେଲେ। ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶିଅ ଜିକନିୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ବାବିଲକୁ ନିର୍ବାସିତ ହେବା ପରେ ଜିକନିୟ ସଲ୍ଟିୟଲଙ୍କୁ ଜନ୍ମ ଦେଲେ, ସଲ୍ଟିୟଲ ଜିରୁବାବିଲଙ୍କୁ ଜନ୍ମ ଦେଲେ, ଜିରୁବାବିଲ ଅବିହୁଦଙ୍କୁ ଜନ୍ମ ଦେଲେ, ଅବିହୁଦ ଏଲିୟାକିମଙ୍କୁ ଜନ୍ମ ଦେଲେ, ଏଲିୟାକିମ ଆସୋରଙ୍କୁ ଜନ୍ମ ଦେଲେ, ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ, ଏଲିହୁଦ ଏଲିୟାଜରଙ୍କୁ ଜନ୍ମ ଦେଲେ, ଏଲିୟାଜର ମତାନଙ୍କୁ ଜନ୍ମ ଦେଲେ, ମତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରିୟମଙ୍କ ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହି ପ୍ରକାରେ ସମସ୍ତେ ଅବ୍ରାହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ 14 ପୁରୁଷ ଆଉ ଦାଉଦଙ୍କଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ 14 ପୁରୁଷ, ପୁଣି ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 14 ପୁରୁଷ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲାପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। ଏଥିରେ ତାହାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲାପରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମ୍ଭର ଭାର୍ଯ୍ୟ ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ଏଥିରେ ଯୋସେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ, କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।